आकाशवाणी। संवाद पढ़ुछन्ति सुभाष चंद्र शतपथी। मुख्य संवाद, बीजेपी नेता तथा प्रधानमंत्री नरेन्द्र मोदी आलीगढ़ एक निर्वाचन रैली में उद्बोधन देते। प्रतिरक्षा मंत्री राजनाथ सिंह आज सियाचिन अंचल गस्त कर। निर्वाचन कमिशन प्रत्येक पर्याय लोकसभा निर्वाचन पूर्व ग्रीष्म प्रवाह स्थितर तदारख एक टास्क फोर्स गठन कर। भारतीय पाणीपाग विभाग परवर्ती पांच दिन धरी पूर्व भारत में भीषण ग्रीष्म प्रवाह अनुभूत होगा विषय पूर्वानुमान कर। जातीय तदंतकारी संस्था सन्त्रासवादी कार्यकलाप षड्यंत्र मामलें जम्मू काश्मीर नौट स्थान में चढ़ाउ कर। बीजेपी नेता तथा प्रधानमंत्री नरेन्द्र मोदी विरोधी दलगुड़िक समालोचना कर प्रियाप्रीति तोषण और तुष्टिकरण राजनीति में लिप्त थार दोषारोप कर। उत्तर प्रदेश आलीगढ़ एक निर्वाचन रैली में उद्बोधन दे से कहते दारिद्र्य दुर्नीति और प्रियाप्रीति तोषण मूलोत्पाटन प्रकृष्ट समय। से कहते कांग्रेस और समाजवादी पार्टी भाई राजनैतिक दलगुड़िक सर्वदा तुष्टिकरण राजनीति करी और देशर संख्यालघु संप्रदायर राजनैतिक सामाजिक और अर्थनैतिक उत्थान किछि करिनाहंती। से कहते बीजेपी देशर समस्त प्रकार शिल्प को शक्तिशाली करने दिगरे कार्य करिछि। देशर विकास पई अधिक संख्यार मतदान करने को से नागरिकमानंकु कहिछन्ति। आलीगढ़ लोकसभा निर्वाचन मंडल में बीजेपी उपस्थित सांसद सतीश गौतम को प्रार्थी करिथिया बेले समाजवादी पार्टी चौधरी विजेन्द्र सिंह को प्रार्थी करिछि। बहुजन समाजवादी पार्टी हितेन्द्र कुमार को सेठारु प्रार्थी करिछि। उत्तर प्रदेश में आलीगढ़ लोकसभा आसन सहित सातटी लोकसभा आसन में शुक्रवार दिन द्वितीय पर्याय निर्वाचन मतदान होब। उत्तर प्रदेश में निर्वाचन प्रचार त्वरान्वित होइछि। राजनीतिक दलगुड़िक तुंग नेता राली रोड शो और घर घर बुली प्रचार करुछन्ते। बीजेपी नेता तथा प्रधानमंत्री नरेन्द्र मोदी आलीगढ़ जिले में एक राली में उद्बोधन देते। कांग्रेस पार्टी समालोचना कर कांग्रेस पार्टी कम्युनिस्ट नीतिर कार्यकारी करने को चाहिए। कम्युनिस्ट नीति विश्वर अनेक देश को नष्ट कर सारी। मुख्यमंत्री योगी आदित्यनाथ आलीगढ़ और फतेहपुर सिकरी जिले में रैलीगुड़िक उद्बोधन देते। अन्यपक्ष बहु विरोधी दल नेता निर्वाचन प्रचार में व्यस्त अछन्ते। बीएसपी मुख्य मायावती बुलंदशहर जिले में एक रैली में उद्बोधन दे बीजेपी समालोचना कर। उत्तर प्रदेश दायित्व कांग्रेस अविनाश पांडे पार्टी नेता मथुरा और फतेहपुर सिकरी में घर घर बुली प्रचार कर। प्रतिरक्षा मंत्री राजनाथ सिंह आज सियाचिन अंचल गस्त कर। विश्वर सबुठारु उच्चतम युद्ध क्षेत्र भाव परिचित एही अंचल सुरक्षा संपर्क में श्री सिंह समीक्षा करने प्रतिकूल परिस्थिति में कार्य करुवा सैन्यों वार्तालाप कर। मातृभूमि सुरक्षा पर जवान कार्य को प्रतिरक्षा मंत्री प्रशंसा कर। जवान बलिदान देशर जनसाधारण निजक सुरक्षित मन करने देश सेमानक निकट सबु दिन पई ऋणी रहिबो बोली श्री सिंह कहिछन्ते। जवान मानक अवदान भविष्यत वंशधर मानकु प्रेरणा जोगाइबो बोली श्री सिंह कहिछन्ते। सियाचिन को भारतर सार्वभौमत्व एवं दृढ़तार प्रतीक भाव अभिहित कर श्री सिंह कहिछन्ते सियाचिन होउछि साहसिकता एवं दृढ़ प्रतिज्ञार केन्द्रस्थल। सियाचिन में संगठित ऑपरेशन मेघदूत आम समस्त गर्वर विषय एवं सेना इतिहास एक सुवर्ण अध्याय बोली प्रतिरक्षा मंत्री कहते। सूचनाजोग्य 1984 मसीहा एप्रिल 13 तारीख में सियाचिन में भारतीय सेना द्वारा ऑपरेशन मेघदूत कर। प्रतिरक्षा मंत्री श्री सिंह सियाचिन युद्ध स्मारकी स्थल में श्रद्धांजलि अर्पण कर। गस्त समय प्रतिरक्षा मंत्री सेना मुख्य जनरल मनोज पांडे और अन्य वरिष्ठ सेनाधिकारी जोगद। निर्वाचन कमिशन प्रत्येक पर्याय लोकसभा निर्वाचन पूर्व ग्रीष्म प्रवाह स्थितर तदारख एक टास्क फोर्स गठन कर। टास्क फोर्स निर्वाचन कमिशन भारतीय पाणीपाग विभाग जातीय दुर्विपाक परिचालना कर्तृपक्ष ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଫିସରମାନେ ରହିବେ। ପ୍ରତ୍ୟେକ ପର୍ଯ୍ୟାୟ ଲୋକସଭା ନିର୍ବାଚନର ପାଞ୍ଚ ଦିନ ପୂର୍ବରୁ ସେମାନେ ଗ୍ରୀଷ୍ମ ପ୍ରବାହ ଓ ଆର୍ଦ୍ରତାର ପ୍ରଭାବକୁ ସମୀକ୍ଷା କରିବେ। ଏହା ଅନୁସାରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ଏହା ବ୍ୟତୀତ ନିର୍ବାଚନ କମିଶନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସରମାନଙ୍କ ସହ ସମୀକ୍ଷା ବୈଠକରେ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ସାମିଆନା, ପାନୀୟ ଜଳ, ପଙ୍ଖା ଓ ଅନ୍ୟ ସର୍ବନିମ୍ନ ସୁବିଧାଗୁଡ଼ିକୁ ଯୋଗାଇବା ବିଷୟରେ ଅବଗତ ହେବେ। ପାଣିପାଗ ବିଭାଗ ମହାନିର୍ଦ୍ଦେଶକ 26 ତାରିଖ ଦିନ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ସମୟରେ ଗ୍ରୀଷ୍ମ ପ୍ରବାହକୁ ନେଇ କୌଣସି ଉଦ୍ବେଗ ପ୍ରକାଶ କରିନାହାନ୍ତି। ଏହି ପର୍ଯ୍ୟାୟରେ 13ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ସମୟରେ ପାଣିପାଗ ସ୍ଥିତି ସ୍ୱାଭାବିକ ରହିବ। ଦେଶରେ କିଛି ଭାଗରେ ଗ୍ରୀଷ୍ମ ପ୍ରବାହ ଓ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରିପୋର୍ଟ ଦୃଷ୍ଟିରୁ କମିଶନ ଆଜି ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହିତ ଏଭଳି ବୈଠକ କରିଥିଲା। ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଧ୍ୟକ୍ଷତା କରିଥିଲେ ଓ ଅନ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ଉପସ୍ଥିତ ଥିଲେ। ଭାରତୀୟ ପାଣିପାଗ ବିଭାଗ ପରବର୍ତ୍ତୀ 5 ଦିନ ଧରି ପୂର୍ବ ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ବିଷୟ ପୂର୍ବାନୁମାନ କରିଛି। ବୁଧବାରଠାରୁ ଏହା ଦେଶର ଅଧିକ ଅଞ୍ଚଳରେ ଅନୁଭୂତ ହେବାର ସମ୍ଭାବନା ଅଛି। ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଓଡ଼ିଶା, ପୂର୍ବ ଉତ୍ତରପ୍ରଦେଶ, ପଶ୍ଚିମ ଉତ୍ତରପ୍ରଦେଶ, ବିହାର ଓ ଝାଡ଼ଖଣ୍ଡରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ପୂର୍ବାନୁମାନ କରିଛି। ଓଡ଼ିଶା ରାୟଲସୀମା, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, ଝାଡ଼ଖଣ୍ଡ, ବିଦର୍ଭ, ଛତିଶଗଡ଼, ଦକ୍ଷିଣ ପଶ୍ଚିମ ମଧ୍ୟପ୍ରଦେଶ, ତେଲଙ୍ଗାନା ଓ ଉପକୂଳ ଆନ୍ଧ୍ରପ୍ରଦେଶରେ ସର୍ବୋଚ୍ଚ ତାପମାତ୍ରା 42 ଡିଗ୍ରୀରୁ 45 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିଛି। ଅନ୍ୟପକ୍ଷରେ ପାଣିପାଗ ବିଭାଗ ଆସନ୍ତା 2 ଦିନ ଧରି ଉତ୍ତର ପୂର୍ବାଞ୍ଚଳରେ ଭୀଷଣ ବର୍ଷା ହେବାର ପୂର୍ବାନୁମାନ କରିଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ଅଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଜାମ୍ମୁ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 17,81,000 ମତଦାତା 5 ଜାମ୍ମୁ ସାମ୍ବା ରିଆସୀ ଲୋକସଭା ଆସନର 22 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ସେହି ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟରେ 26 ତାରିଖ ଦିନ ମତଦାନ ହେବ। ଏହି ପର୍ଯ୍ୟାୟରେ 99 ଲୋକସଭା ଆସନରେ ମତଦାନ ହେବ। ଜାମ୍ମୁ ଲୋକସଭା ଆସନ 3 ଜିଲ୍ଲାରେ ଆସୁଛି, ସେଗୁଡ଼ିକ ହେଲା ଜାମ୍ମୁ, ସାମ୍ବା ଓ ରିଆସୀ। ସେଠାରେ ମୋଟ ମତଦାତାଙ୍କ ସଂଖ୍ୟା 17,81,545 ରହିଛି। ସେହି ଲୋକସଭା ଆସନରେ 2,416 ଭୋଟ୍ ଗ୍ରହଣ କେନ୍ଦ୍ର ରହିଛି ଓ 18 ବିଧାନସଭା କ୍ଷେତ୍ର ରହିଛି। ମୋଟ 22 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ବିଜେପି ଓ କଂଗ୍ରେସ ମଧ୍ୟରେ ହେବ। ବିଜେପିରୁ ଯୁଗଳ କିଶୋର ଶର୍ମା ଓ କଂଗ୍ରେସରୁ ରମଣ ଭାଲ୍ଲା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 2014 ଓ 2019 ବିଜେପି ଜାମ୍ମୁ ଲୋକସଭା ଆସନରେ ବିଜୟୀ ହୋଇଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥା ପାକିସ୍ତାନ ଭିତ୍ତିକ ବେଆଇନ ଘୋଷିତ ସନ୍ତାସବାଦୀ ସଂଗଠନ ଓ ସେଗୁଡ଼ିକର ଶାଖାଗୁଡ଼ିକ ଦ୍ୱାରା ସନ୍ତାସବାଦୀ କାର୍ଯ୍ୟକଳାପ ଷଡ଼ଯନ୍ତ୍ର ମାମଲାରେ ଜାମ୍ମୁ କାଶ୍ମୀରର 9 ସ୍ଥାନରେ ଆଜି ଚଢ଼ାଉ କରିଛି। ଲସ୍କର ଇ ତୈବା, ଜୈସ୍ ଇ ଅହମ୍ମଦ, ହିଜିବୁଲ ମୁଜାହିଦ୍ଦିନ, ଅଲ୍ ବଦର ଓ ଅଲ୍କାଇଦା ସନ୍ତାସବାଦୀ ସଂଗଠନ ସହ ସମ୍ବନ୍ଧ ଥିବା ସନ୍ତାସବାଦୀ ଓ ଅନ୍ୟ ସହାୟକମାନଙ୍କ ଘର ଉପରେ ଏହି ଚଢ଼ାଉ କରାଯାଇଛି। ଏକ ବିବୃତ୍ତିରେ ଏନ୍ଆଇଏ କହିଛି ଚଢ଼ାଉ ସମୟରେ ବହୁ ଡିଜିଟାଲ ସାମଗ୍ରୀ ଓ ଦସ୍ତାବିଜ୍ ଜବତ କରାଯାଇଛି। ଜାମ୍ମୁ କାଶ୍ମୀରରେ ବୋମା, ଅତ୍ୟାଧୁନିକ ବିସ୍ଫୋରକ ପଦାର୍ଥ ଓ ଛୋଟ ଛୋଟ ଅସ୍ତ୍ରଶସ୍ତ୍ର ସହାୟତାରେ ହିଂସାକାଣ୍ଡ ଓ ବିସ୍ଫୋରଣ କରିବା ପାଇଁ ସେହି ସଂଗଠନଗୁଡ଼ିକ ଦ୍ୱାରା ଷଡ଼ଯନ୍ତ୍ର ମାମଲାରେ ଏହି ଚଢ଼ାଉ କରାଯାଇଛି। ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶ ପାଇଁ ଏହାର ଆଉ ଏକ ପ୍ରାର୍ଥୀ ତାଲିକା ଆଜି ପ୍ରକାଶ କରିଛି। ତେଜ୍ ପ୍ରତାପ ଯାଦବ କନୌଜ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ରହିଛନ୍ତି। ବଲିଆ ଲୋକସଭା ଆସନରୁ ସନାତନ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କନୌଜ ଆସନରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ପୂର୍ବରୁ କଳ୍ପନାଜଳ୍ପନା ଚାଲିଥିଲା। ଆଜି ତେଜ୍ ପ୍ରତାପ ଯାଦବଙ୍କ ନାମ ସେଠାରେ ଘୋଷଣା କରାଯାଇଛି। ତେଜ୍ ପ୍ରତାପ ହେଉଛନ୍ତି ଅଖିଳେଶ ଯାଦବଙ୍କର ସମ୍ପର୍କୀୟ ଓ ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କର ଜାମାତା। କନୌଜ ଲୋକସଭା ଆସନ ସମାଜବାଦୀ ପାର୍ଟିର ଗଡ଼ ଭାବେ ବିବେଚିତ ହୋଇଆସିଛି। ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲିଗଡ଼ଠାରେ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସିଆଚୀନ୍ ଅଞ୍ଚଳ ଗସ୍ତ କରିଛନ୍ତି। ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା ସନ୍ତାସବାଦୀ କାର୍ଯ୍ୟକଳାପ ଷଡ଼ଯନ୍ତ୍ର ମାମଲାରେ ଜାମ୍ମୁ କାଶ୍ମୀରର 9 ସ୍ଥାନରେ ଚଢ଼ାଉ କରିଛି। ସମ୍ବାଦ ଶେଷ ହେଲା।